ओम शांति। आजरा सकर महावाक्य 25 जुलाई 2025 मधुर संतान मने सर्वदा गोटे चिंतार रुह जे मते भल भाव पाठ पढ़े निजको राजतिलक देवाक अर्थात यज्ञ हेबाक पड़ब कारण पाठ पढ़ा द्वारा ही राजत्व मिले थाए। प्रश्न संतान मानू के उमंग उत्साह रहबाक केबेबे भांगी पड़िबार नाही काहेकि उत्तर सर्वदा ही उमंग उत्साह रहुजे मते लक्ष्मी नारायण भली गुणवान हेबाक पड़िबो सेथिपई से भली पुरुषार्थ करबाक हेबो केबे हेले निराश हेबार नाही काहेकि ना एही पाठ पढ़ा बहुत सहज घरे रही मध्य पाठ पढ़ी पारिब एथिपई कोनोसी फीस मध्य देबाक पड़े नाही किंतु एथिपई साहस दरकार। गीता तुम्ही हो माता पिता तुम्ही हो। ओम शांति। संतान मने निज बापंकर महिमा शुणिले महिमा केवल जनकर ही रहिछि आउ कहार महिमार गायन हो पारिब नाही। ब्रह्मा विष्णु शंकरंकर मध्य कोनोसी महिमा नाही बाबा ब्रह्मांक द्वारा स्थापना शंकरंक द्वारा विनाश विष्णुंक द्वारा पालना कराउछन्ति लक्ष्मी नारायण को मत श्री बाबा ही यही पर योग्य करिछन्ति तेनु तांकर ही महिमा रहिछि तांक व्यतीत पुणि कहार महिमार गायन करा जीव जदि एमानंक एपरि करबा पई केही शिक्षक नथान्ते तेबे एमाने एपरि होइ पारि नथान्ते। वास्तवरे सूर्यवंशी परिवारर महिमा रहिछि जेउ माने सेठारे राजत्व करिथिले जदि बापा संगम जुगरे न आसी थांते तेबे एमानंक मध्य राजत्व मिलि पारि नथान्ता आउ कहार एपरि महिमा नाही विदेशी मानंकर कोनोसी महिमा करिवार आवश्यकता नाही महिमा केवल जनकर अछि आउ कहार नाही उच्चरु उच्च हेले से बाबा तांकठारु ही उच्च पद मिलुछि तेणु तांको भल भावरे स्मरण करिबा आवश्यक निजको राजपदर अधिकारी करिबा पाई हेले निजको ही पढ़िबाको हेबो जेपरि जिए बारिस्टर पढ़ुछन्ति निजे पाठ पढ़ी बारिस्टर हेउछन्ति ना सेहिपरि तुमे माने मध्य जानिछ शिव बाबा एबे आमको पाठ पढ़ाउछन्ति जे भल भावरे पाठ पढ़िबो से ही उच्च पदर अधिकारी हेबो पाठ न पढ़िले पद मध्य पाई पारिबो नाही पाठ पढ़िबा पाई श्रीमद मिलुछि मूल कथा हेउछि ही पापन हेपा जहाँ पाई एही पाठ पढ़ा हेउछि तुमे माने जानिछ एबे समस्ते तम प्रधान पतित मनुष्य अछन्ति भल बा खराब मनुष्य माने ही होइथान्ति पवित्र आत्मा मानू ही भल कहे भल पाठ पढ़ी बड़ मनीष हेले ही महिमा होता है किंतु एवे तो समस्ते पतित जने पतित ही अन्य जने पतित महिमा करुछन्ते सत्य जुगरे अच्छी पवित्रता सेठारे केही कहार महिमा करी न थांते एठारे पवित्र सन्यासी मध्य अच्छन्ते अपवित्र गृहस्थ मध्य अच्छन्ते तेनो पवित्र मानंकर महिमार गायन करा जाउछि सेठारे जथा राजा रानी तथा प्रजा मध्य रही थांते दुनिया रे आउ कोनोसी एभळी धर्म नाही जहा पई पवित्र अपवित्र शब्द कहा जाय थाए एठारे केही केही गृहस्थी मानंकर मध्य महिमा गाउछन्ते मुसलमान मानंकर मध्य जाय शिष्य होउछन्ते सेमानंक पई जेपरि से खुदा अल्लाह अटन्ते किंतु आल्हांकु पतित पावन लिबरेटर मुक्तिदाता गाइड कहुछ तेबे से सब किछि किपरि होई पारिबे एबे दुनिया रे मध्य केते घोर अज्ञानतार अंधकार रहिछि ए कथा केवल तुमि माने ही बुझि पारुछ तेणु संतान मानंकर एही चिंता रहिबा आवश्यक आमे एही पाठ पढ़ि किपरि निजकु राजा करिबो आमे भल भावरे पुरुषार्थ करिले ही राजतिलक पाई पारिबो संतान मने उल्लासरे रहिबा दरकार आमे मध्य लक्ष्मी नारायणंक सदृश हेबो एथिरे संशयर कोनोसी कथा नाही सेथिपई भल भावरे पुरुषार्थ करिबा आवश्यक उदास हेबा उचित नुहे एहा एक एक एभळी पाठपढ़ा ଯାହାକି ଖାଟ ଉପରେ ଶୋଇ ମଧ୍ୟ ପଡ଼ିପାରିବ, ବିଲହାତରେ ରହି ମଧ୍ୟ ପଡ଼ିପାରିବ, ଘରେ ରହି ମଧ୍ୟ ପଡ଼ିପାରିବ। ଏତେ ସହଜ ପାଠପଢ଼ା ଅଟେ। କେବଳ ପରିଶ୍ରମ କରି ନିଜର ପାପକୁ କାଟିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏକଥା ବୁଝାଇବାକୁ ହେବ। ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ଏକଥା ତୁମେମାନେ ବୁଝାଇ ପାରିବ। କାହାକୁ ଏକଥା ମଧ୍ୟ କହିବାକୁ ହେବ ଯେ ତୁମେ ସବୁ ଆତ୍ମା ଅଟ। ଆତ୍ମାର ସ୍ୱଧର୍ମ ମଧ୍ୟ ଗୋଟିଏ, ଏଥିରେ କୌଣସି ପାର୍ଥକ୍ୟ ହୋଇପାରିବ ନାହିଁ। ଶାରୀରିକ ସମ୍ବନ୍ଧ ଦ୍ୱାରା ଅନେକ ଧର୍ମ ହୋଇଥାଏ, ଆତ୍ମା ତ ଗୋଟିଏ। ସମସ୍ତେ ଏକ ବାବାଙ୍କର ସନ୍ଧାନ ଅଟନ୍ତି। ତୁମ ଆତ୍ମା ମାନଙ୍କୁ ବାବା ଏବେ ଆଡପ୍ଟ ପୋଷ୍ୟ କରିଛନ୍ତି। ସେଥିପାଇଁ ବ୍ରହ୍ମମୁଖ ବଂଶାବଳୀର ଗାୟନ କରାଯାଇଥାଏ। ତୁମେମାନେ କାହାକୁ ମଧ୍ୟ ବୁଝାଇ ପାରିବ ଆତ୍ମାର ପିତା କିଏ? ତୁମେ ଯେଉଁ ଫର୍ମ ପୂରଣ କରାଉଛ ସେଥିରେ ମଧ୍ୟ ବହୁତ ବଡ଼ ଅର୍ଥ ରହିଛି। ଭଗବାନ ତ ନିଶ୍ଚୟ ଅଛନ୍ତି, ଯାହାକୁ ସମସ୍ତେ ସ୍ମରଣ ମଧ୍ୟ କରିଥାନ୍ତି। ତେବେ ଆତ୍ମା ହିଁ ଭଗବାନଙ୍କୁ ସ୍ମରଣ କରିଥାଏ। ଆଜିକାଲି ଭାରତରେ କାହାକୁ ବି ପିତା ବୋଲି କହିଦେଉଛନ୍ତି। ମେୟରଙ୍କୁ ମଧ୍ୟ ପିତା କୁହାଯିବ, କିନ୍ତୁ ଆତ୍ମାର ପିତା କିଏ ତାଙ୍କୁ କେହି ଜାଣି ନାହାନ୍ତି। ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା ପିତା, କିନ୍ତୁ ସେ କିଏ କିପରି କିଛି ବି ଜାଣିନାହାନ୍ତି। କେବଳ ଭାରତରେ ହିଁ ତୁମେ ମାତା ପିତା କହି ଡାକିଥାଅ। ବାପା ହିଁ ଏଠାକୁ ଆସି ମୁଖ ବଂଶାବଳୀ ରଚନା କରିଛନ୍ତି। ସେଥିପାଇଁ ଭାରତକୁ ହିଁ ମଦର କଣ୍ଟ୍ରି, ମାତୃ ଦେଶ କୁହାଯାଉଛି। କାରଣ ଏଇଠାରେ ହିଁ ଶ୍ରୀ ବାପା ମାତା ପିତା ରୂପରେ ଅଭିନୟ କରୁଛନ୍ତି। ଏଠାରେ ହିଁ ଭଗବାନଙ୍କୁ ମାତା ପିତା ରୂପରେ ସ୍ମରଣ କରୁଛନ୍ତି। ବିଦେଶରେ କେବଳ ଗଡ୍ ଫାଦର କହି ଡାକିଥାନ୍ତି। ତେବେ ମାତା ମଧ୍ୟ ନିଶ୍ଚିନ୍ତ ଦରକାର, ଯାହାଦ୍ୱାରା ସନ୍ତାନମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ। ପୁରୁଷ ମଧ୍ୟ ସ୍ତ୍ରୀକୁ ଆଡପ୍ଟ କରୁଛନ୍ତି, ପୁଣି ତାଙ୍କଠାରୁ ସନ୍ତାନ ଜନ୍ମ ହେଉଛି, ସନ୍ତାନମାନଙ୍କର ରଚନା କରାଯାଇଥାଏ। ଏଠାରେ ମଧ୍ୟ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆଡପ୍ଟ କରୁଛନ୍ତି ଏବଂ ସନ୍ତାନ ସୃଷ୍ଟି କରୁଛନ୍ତି। ତେଣୁ ତାଙ୍କୁ ମଧ୍ୟ ମାତା ପିତା କୁହାଯାଉଛି। ସେ ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା, ପୁଣି ଏଠାରେ ଆସି ଉତ୍ପତ୍ତି କରୁଛନ୍ତି। ଏଠାରେ ତୁମେମାନେ ସନ୍ତାନ ହେଉଛ, ତେଣୁ ତାଙ୍କୁ ପିତା ଏବଂ ମାତା କୁହାଯାଉଛି। ତା ହେଉଛି ସ୍ୱିଟ୍ ହୋମ୍ ପରମଧାମ, ଯେଉଁଠାରେ ସମସ୍ତ ଆତ୍ମାମାନେ ରହୁଛନ୍ତି, ଯେଉଁଠାକୁ ବାବାଙ୍କ ବିନା କେହି ନେଇପାରିବେ ନାହିଁ। ଯଦି ତୁମ ସହିତ କେହି ଦେଖା ହେଉଛନ୍ତି ତେବେ କୁହ, ତୁମେ ସ୍ୱିଟ୍ ହୋମ୍ ଯିବାକୁ ଚାହୁଁଛ କି? ତେବେ ନିଶ୍ଚୟ ପାବନ ହେବାକୁ ପଡିବ। ଏବେ ତୁମେମାନେ ପତିତ, ଏହା ହେଉଛି ଆଇରନ୍ ଏଜେଡ୍ ଅର୍ଥାତ୍ ଲୌହ ଯୁଗୀ ତମ ପ୍ରଧାନ ଦୁନିଆ। ଏବେ ତୁମକୁ ଘରକୁ ଫେରି ଯିବାକୁ ହେବ। ପତିତ ଆଇରନ୍ ଏଜେଡ୍ ଆତ୍ମାମାନେ ଘରକୁ ଫେରିପାରିବେ ନାହିଁ। ଆତ୍ମାମାନେ ସ୍ୱିଟ୍ ହୋମ୍ରେ ପବିତ୍ର ଥାନ୍ତି। ତେଣୁ ବାବା ବୁଝାଉଛନ୍ତି, ବାପାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ। ତେଣୁ କୌଣସି ଦେହଧାରୀକୁ ମନେ ପକାଅ ନାହିଁ। ବାବାଙ୍କୁ ଯେତେ ମନେ ପକାଇବ ସେତେ ପାପନ ହେବ ଏବଂ କ୍ରମାନ୍ୱୟରେ ସେଠାରେ ଉଚ୍ଚପଦ ପାଇବ। ଲକ୍ଷ୍ମୀ ନାରାୟଣଙ୍କ ଚିତ୍ର ବିଷୟରେ କାହାକୁ ମଧ୍ୟ ବୁଝାଇବା ବହୁତ ସହଜ। ଭାରତରେ ଦିନେ ଏମାନଙ୍କର ରାଜ୍ୟ ଥିଲା। ଏମାନେ ଯେତେବେଳେ ରାଜ୍ୟ କରୁଥିଲେ ସେତେବେଳେ ବିଶ୍ୱରେ ଶାନ୍ତି ଥିଲା। ବିଶ୍ୱରେ ଶାନ୍ତି କେବଳ ବାପା ହିଁ ଆଣିପାରିବେ, ଆଉ କାହାର ଶକ୍ତି ନାହିଁ। ଏବେ ବାପା ଆମକୁ ରାଜଯୋଗ ଶିଖାଉଛନ୍ତି। ନୂଆ ଦୁନିଆ ପାଇଁ ରାଜାମାନଙ୍କର ରାଜା କିପରି ହୋଇପାରିବ ତାହା ମଧ୍ୟ ଆସି ଶିଖାଉଛନ୍ତି। ବାପା ହିଁ ନଲେଜଫୁଲ ଅର୍ଥାତ୍ ଜ୍ଞାନର ସାଗର ଅଟନ୍ତି। ତାଙ୍କ ପାଖରେ କେଉଁ ପ୍ରକାରର ଜ୍ଞାନ ରହିଛି ଏକଥା କେହି ବି ଜାଣି ନାହାନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଇତିହାସ ଭୂଗୋଳ ବିହୋଦର ବାପା ହିଁ ଶୁଣାଉଛନ୍ତି। ମନୁଷ୍ୟମାନେ ଭଗବାନଙ୍କୁ ସର୍ବବ୍ୟାପୀ ଅଥବା ଅନ୍ତର୍ଯ୍ୟାମୀ ବୋଲି କହିଥାନ୍ତି। ନିଜକୁ ତ ଏକଥା କହିବେ ନାହିଁ, ଏସବୁ କଥା ବାପା ବସି ବୁଝାଉଛନ୍ତି। ଯେଉଁ କଥାକୁ ଭଲ ଭାବରେ ଧାରଣ କରି ହର୍ଷିତ ରହିବାକୁ ହେବ। ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସର୍ବଦା ହର୍ଷିତ ମୁଖ ଥିବାର ଦେଖାଇଥାନ୍ତି। ସ୍କୁଲରେ ମଧ୍ୟ ଭଲ ଉଚ୍ଚ ଡିଗ୍ରୀ ଧରି କେତେ ହର୍ଷିତ ହୋଇଥାନ୍ତି, ଅନ୍ୟମାନେ ମଧ୍ୟ ବୁଝିଥାନ୍ତି ଯେ ଇଏ ବହୁତ ବଡ଼ ପରୀକ୍ଷାରେ ପାସ୍ କରିଛନ୍ତି, କିନ୍ତୁ ଏହା ତ ବହୁତ ଉଚ୍ଚ ପାଠପଢ଼ା ଅଟେ। ଏଠି ଦରମା ଆଦିର କୌଣସି କଥା ନାହିଁ, କେବଳ ସାହସର କଥା। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ, ଯେଉଁଥିରେ ହିଁ ମାୟା ବିଘ୍ନ ପକାଉଛି। ବାପା କହୁଛନ୍ତି ପବିତ୍ର ହୁଅ, କିନ୍ତୁ ବାବାଙ୍କ ସହିତ ପ୍ରତିଜ୍ଞା କରି ମଧ୍ୟ କଳା ମୁହଁ କରିଦେଉଛନ୍ତି। ମାୟା ବହୁ ଶକ୍ତିଶାଳୀ ଅଟେ। ଯଦି ଫେଲ ହୋଇଗଲେ ତେବେ ସେମାନଙ୍କର ନାମର ଗାୟନ କରାଯିବ ନାହିଁ। ଅମୁକ ଅମୁକ ପ୍ରାରମ୍ଭରୁ ବହୁତ ଭଲ ଚାଲୁଛନ୍ତି, ତାଙ୍କର ମହିମାର ଗାୟନ କରାଯାଉଛି। ବାପା କହୁଛନ୍ତି ନିଜ ପାଇଁ ନିଜେ ହିଁ ପୁରୁଷାର୍ଥ କରି ରାଜତ୍ୱ ପ୍ରାପ୍ତ କରିବାକୁ ହେବ, ପାଠପଢ଼ା ଦ୍ୱାରା ହିଁ ଉଚ୍ଚ ପଦ ପାଇବାକୁ ହେବ। ଏହା ତ ହେଉଛି ରାଜଯୋଗ, ପ୍ରଜା ଯୋଗ ନୁହେଁ। କିନ୍ତୁ ପ୍ରଜା ମଧ୍ୟ ହେବି ନା? ଚେହେରା ଏବଂ ସେବାରୁ ଜଣାପଡ଼ିଯାଏ ଯେ ଇଏ କେଉଁ ପଦ ପାଇବାର ଯୋଗ୍ୟ ଅଟନ୍ତି। ଘରେ ମଧ୍ୟ ଛାତ୍ରର ଚାଲିଚଳନରୁ ବୁଝିଯାନ୍ତି ଇଏ ପ୍ରଥମ ନମ୍ବର, ଇଏ ତୃତୀୟ ନମ୍ବରରେ ଆସିବେ। ଏଠାରେ ମଧ୍ୟ ଏହିପରି ହୋଇଥାଏ, ପରେ ପରୀକ୍ଷା ପୂରା ହେଲେ ତୁମମାନଙ୍କୁ ସବୁର ସାକ୍ଷାତକାର ହେବ। ସାକ୍ଷାତକାର ହେବାରେ କୌଣସି ବିଳମ୍ବ ହୋଇନଥାଏ। ପୁଣି ଲଜ୍ଜା ଲାଗିବ ଯେ ଆମେ ଫେଲ ହୋଇଗଲୁ। ଫେଲ ପିଲାମାନଙ୍କୁ ସ୍ନେହ କିଏ କରିବ? ମନୁଷ୍ୟ ବାଇସ୍କୋପ ଦେଖିବାରେ ଖୁସି ଅନୁଭବ କରିଥାନ୍ତି, କିନ୍ତୁ ବାବା କହୁଛନ୍ତି ନମ୍ବର ୧ ଖରାପ କରୁଛି ବାଇସ୍କୋପ। ଯେଉଁମାନେ ସେଠାକୁ ଯାଆନ୍ତି ସେମାନଙ୍କ ଭିତରୁ ଅଧିକାଂଶ ଫେଲ ହୋଇ ତଳକୁ ଖସିଯାଆନ୍ତି। କେହି କେହି ଏପରି ମଧ୍ୟ ମହିଳା ଅଛନ୍ତି ଯେଉଁମାନଙ୍କୁ ବାଇସ୍କୋପ ନ ଦେଖିଲେ ନିଦ ହୁଏ ନାହିଁ, ତେବେ ସେମାନେ ବାଇସ୍କୋପ ଦେଖି ଅପବିତ୍ର ହେବାର ପୁରୁଷାର୍ଥ ନିଶ୍ଚିନ୍ତ କରିବେ। ଏଠାରେ ଯାହା କିଛି ହେଉଛି ମନୁଷ୍ୟମାନେ ଭାବୁଛନ୍ତି ଏଥିରେ ଖୁସି ରହିଛି, କିନ୍ତୁ ସେସବୁ କେବଳ ଦୁଃଖ ଦେଇଥାଏ। ଏସବୁ ହେଲା ବିନାଶୀ ଖୁସି। ଅବିନାଶୀ ଖୁସି କେବଳ ଅବିନାଶୀ ବାପାଙ୍କ ଠାରୁ ହିଁ ମିଳୁଛି। ତୁମେମାନେ ଜାଣିଛ ବାବା ଆମକୁ ଲକ୍ଷ୍ମୀ ନାରାୟଣଙ୍କ ସଦୃଶ କରୁଛନ୍ତି। ପ୍ରଥମେ ବାବା ୨୧ ଜନ୍ମ ପାଇଁ ବୋଲି କହୁଥିଲେ, ଏବେ ବାବା ଲେଖୁଛନ୍ତି ୫୦-୬୦ ଜନ୍ମ। କାହିଁକି ନା ଦ୍ୱାପର ଯୁଗର ଆରମ୍ଭରେ ମଧ୍ୟ ତୁମେମାନେ ବହୁତ ଧନବାନ ସୁଖୀ ରହିବ, ଯଦିଓ ପତିତ ହେବ ତଥାପି ମଧ୍ୟ ବହୁତ ଧନ ରହିବ। ଏଠାରେ ଯେତେବେଳେ ବିଲକୁଲ ତମ ପ୍ରଧାନ ହୋଇଯାଉଛନ୍ତି ସେତେବେଳେ ଦୁଃଖ ଆରମ୍ଭ ହେଉଛି। ପ୍ରଥମେ ତ ବହୁତ ସୁଖୀ ରହିବ, ଯେତେବେଳେ ବହୁତ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ବାପା ଆସୁଛନ୍ତି। ବାବା ମହା ଅଜାମିଳ ସଦୃଶ ପାପୀମାନଙ୍କର ମଧ୍ୟ ଉଦ୍ଧାର କରୁଛନ୍ତି। ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ମୁକ୍ତିଧାମକୁ ନେଇଯିବି, ପୁଣି ସତ୍ୟଯୁଗର ରାଜତ୍ୱ ମଧ୍ୟ ତୁମମାନଙ୍କୁ ଦେଉଛି। ତେବେ ସମସ୍ତଙ୍କର କଲ୍ୟାଣ ହେଉଛି ନା? ସମସ୍ତଙ୍କୁ ଶାନ୍ତିରେ ଅଥବା ସୁଖରେ ନିଜ ଠିକଣାରେ ପହଞ୍ଚାଇ ଦେଉଛନ୍ତି। ସତ୍ୟ ଯୁଗରେ ସମସ୍ତେ ସୁଖରେ ରହିଥାନ୍ତି, ଶାନ୍ତି ଧାମରେ ମଧ୍ୟ ସୁଖରେ ରହିବେ। ଦୁନିଆରେ ସମସ୍ତେ କହୁଛନ୍ତି ଯେ ବିଶ୍ୱରେ ଶାନ୍ତି ହେଉ, ତେବେ ତାଙ୍କୁ କୁହ ଯେତେବେଳେ ଏଇ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା ନା? ସେଠାରେ ଦୁଃଖର କୌଣସି କଥା ହୋଇପାରିବ ନାହିଁ। ଦୁଃଖ ନାହିଁ ତେଣୁ ଅଶାନ୍ତି ମଧ୍ୟ ନାହିଁ। ଏଠାରେ ତ ଘରେ ଘରେ ଅଶାନ୍ତି ରହିଛି, ଦେଶ ଦେଶରେ ସବୁଠାରେ ଅଶାନ୍ତି ରହିଛି, ସାରା ବିଶ୍ୱରେ କେବଳ ଅଶାନ୍ତି ହିଁ ଅଶାନ୍ତି ରହିଛି। ଦେଶ କେତେ ଖଣ୍ଡ ଖଣ୍ଡ ହୋଇଯାଇଛି, କେତେ ଫ୍ରାକ୍ସନ ଅର୍ଥାତ୍ ଭାଗ ଭାଗ ହୋଇଯାଇଛି। ୧୦୦ ମାଇଲିରେ ଭାଷା ଅଲଗା। ଏବେ କହୁଛନ୍ତି ଭାରତର ପ୍ରାଚୀନ ଭାଷା ସଂସ୍କୃତ ଅଟେ, ଆଦି ସନାତନ ଧର୍ମ ବିଷୟରେ କାହାକୁ ଜଣା ନାହିଁ, ତେଣୁ ଏକଥା କିପରି କହୁଛନ୍ତି ଯେ ଏହା ହେଉଛି ପ୍ରାଚୀନ ଭାଷା? ତୁମେମାନେ ହିଁ କହିପାରିବ ଆଦି ସନାତନ ଦେବୀ ଦେବତା ଧର୍ମ କେବେ ଥିଲା? ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି, ଆଉ କେହି ଡଲ୍ ହେଡ୍ ଅର୍ଥାତ୍ ବୋକା ମଧ୍ୟ ରହିଛନ୍ତି। ଦେଖିବାକୁ ମଧ୍ୟ ମିଳେ ଯେ ଇଏ ଯେପରି ପଥର ବୁଦ୍ଧି ଅଟନ୍ତି। ଅଜ୍ଞାନ କାଳରେ ମଧ୍ୟ କହିଥାନ୍ତି ନା ହେ ଭଗବାନ ଏହାଙ୍କର ବୁଦ୍ଧି ଉଦୟ ହେଉ। ବାବା ତୁମ ସମସ୍ତ ସନ୍ତାନମାନଙ୍କୁ ଜ୍ଞାନର ଆଲୋକ ଦେଉଛନ୍ତି, ଏହାଦ୍ୱାରା ବୁଦ୍ଧି ଉଦୟ ହେଉଛି, ତଥାପି କେତେକଙ୍କର ବୁଦ୍ଧି ଉଦୟ ହେଉନାହିଁ। କହୁଛନ୍ତି ବାବା ଆପଣ ବୁଦ୍ଧିମାନଙ୍କର ବୁଦ୍ଧି ଅଟନ୍ତି, ଆମ ସ୍ୱାମୀଙ୍କର ବୁଦ୍ଧି ଉଦୟ ହେଉ। ବାବା କହୁଛନ୍ତି ଏଥିପାଇଁ ମୁଁ ଆସିନାହିଁ କି ଜଣ ଜଣଙ୍କର ବୁଦ୍ଧିର ଉଦୟ କରିବି, ବା ବୁଦ୍ଧିର ତାଲା ଅବଶ୍ୟ ଖୋଲିବେ। ଯଦି ସମସ୍ତଙ୍କର ବୁଦ୍ଧି ଖୋଲିଯିବ, ସମସ୍ତେ ମହାରାଜା ମହାରାଣୀ ହୋଇଯିବେ। ମୁଁ କିପରି ସମସ୍ତଙ୍କର ତାଲା ଖୋଲିବି? ଯେଉଁମାନଙ୍କର ସତ୍ୟ ଯୁଗକୁ ଆସିବାର ନାହିଁ, ମୁଁ କିପରି ତାଙ୍କ ବୁଦ୍ଧିର ଉଦୟ କରିବି? ଡ୍ରାମା ଅନୁସାରେ ଉଚିତ ସମୟରେ ତାଙ୍କ ବୁଦ୍ଧିର ତାଲା ଖୋଲିବ। ମୁଁ କିପରି ଖୋଲିବି, ଏସବୁ କଥା ଡ୍ରାମା ଉପରେ ମଧ୍ୟ ନିର୍ଭର କରୁଛି ନା। ସମସ୍ତେ ତ ଫୁଲ ପାସ୍ ହେବେ ନାହିଁ, ସ୍କୁଲରେ ମଧ୍ୟ କ୍ରମାନ୍ୱୟରେ ପାସ୍ ହୋଇଥାନ୍ତି। ଏହା ମଧ୍ୟ ପାଠପଢା ଅଟେ। ସେଠାରେ ପ୍ରଜା ମଧ୍ୟ ଦରକାର। ସମସ୍ତଙ୍କର ବୁଦ୍ଧି ଉଦୟ ହୋଇଗଲେ ପୁଣି ପ୍ରଜା କେଉଁଠାରୁ ଆସିବେ? ଏଭଳି କାହିଦା ନାହିଁ। ତୁମମାନଙ୍କୁ ପୁରୁଷାର୍ଥ କରିବାକୁ ହେବ। ପ୍ରତ୍ୟେକଙ୍କର ପୁରୁଷାର୍ଥରୁ ସବୁକିଛି ଜଣା ପଡିଯାଏ। ଯିଏ ଭଲ ଭାବରେ ପାଠ ପଢ଼ନ୍ତି ତାଙ୍କୁ ସବୁ ସ୍ଥାନକୁ ଡକା ଯାଇଥାଏ। ବାବା ଜାଣିଛନ୍ତି କିଏ କିଏ ଭଲ ଭାବରେ ସେବା କରୁଛନ୍ତି। ତେଣୁ ପିଲାମାନେ ଭଲ ଭାବରେ ପାଠ ପଢିବା ଦରକାର। ଯଦି ଭଲ ଭାବରେ ପଢିବେ ତେବେ ସେମାନଙ୍କୁ ଘରକୁ ନେଇଯିବି, ପୁଣି ସ୍ୱର୍ଗକୁ ପଠାଇଦେବି। ନଚେତ ବହୁତ କଠିନ ଦଣ୍ଡ ଭୋଗ କରିବାକୁ ପଡିବ, ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ଛାତ୍ରମାନେ ଶିକ୍ଷକଙ୍କୁ ପ୍ରତ୍ୟକ୍ଷ କରିବା ଉଚିତ। ଗୋଲ୍ଡେନ୍ ଏଜ୍ ଅର୍ଥାତ୍ ସୁବର୍ଣ୍ଣ ଯୁଗରେ ତୁମେମାନେ ପାରସ୍ୟ ବୁଦ୍ଧି ଥିଲ, ଏବେ ବୁଦ୍ଧି ଆଇରନ୍ ଏଜେଡ୍ ହୋଇଯାଇଛି। ଏଠାରେ ଗୋଲ୍ଡେନ୍ ଏଜ୍ ବୁଦ୍ଧି ହୋଇପାରିବ ନାହିଁ। ଯେତେବେଳେ ଗୋଟିଏ ରାଜ୍ୟ ଗୋଟିଏ ଧର୍ମ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା। ସମ୍ବାଦପତ୍ରରେ ମଧ୍ୟ ତୁମେ ବାହାର କରିପାରିବ ଯେ ଭାରତରେ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା। ଶେଷରେ ସମସ୍ତେ ନିଶ୍ଚିନ୍ତ ବୁଝିବେ, ତୁମମାନଙ୍କ ନାମ ପ୍ରସିଦ୍ଧ ହେବ। ହଉଥର ପାଠପଢାରେ କେତେ ବହି ଆଦି ପଢୁଛ, ଏଠାରେ ସେସବୁ କିଛି ନାହିଁ। ଏହି ପାଠପଢା ବିଲକୁଲ ସହଜ। ବାକି ଯୋଗରେ ମହାରଥୀମାନେ ମଧ୍ୟ ଫେଲ ହୋଇଯାଉଛନ୍ତି। ଯୋଗ ବଳ ନଥିଲେ ଜ୍ଞାନର ଅସ୍ତ୍ର ବା ଖଣ୍ଡା ଚାଲିବ ନାହିଁ। ବହୁତ ଯୋଗ କରିଲେ ହିଁ ଶକ୍ତି ଆସିବ। ବନ୍ଧନରେ ଥାଇ ମଧ୍ୟ ଯୋଗ କରିଲେ ବହୁତ ଫାଇଦା ହେବ। ସେମାନେ କେବେ ବାବାଙ୍କୁ ଦେଖି ନାହାନ୍ତି, କିନ୍ତୁ ଯଦି ଯୋଗଯୁକ୍ତ ହୋଇ ପ୍ରାଣ ଛାଡ଼ିଦେଲେ ତେବେ ମଧ୍ୟ ବହୁତ ଭଲ ପଦ ପାଇପାରିବେ, କାହିଁକି ନା ଯୋଗ ବହୁତ କରୁଛନ୍ତି। ବାବାଙ୍କ ସ୍ମୃତିରେ ଯେଉଁ ସ୍ନେହର ଲୁହ ବୁହାଉଛନ୍ତି ସେଇ ଲୁହ ମୋତି ହୋଇଯାଉଛି। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ନିଜେ ନିଜ ପାଇଁ ପୁରୁଷାର୍ଥ କରି ଉଚ୍ଚ ପଦ ପ୍ରାପ୍ତ କରିବାକୁ ହେବ। ପାଠପଢା ଦ୍ୱାରା ନିଜକୁ ରାଜତିଳକ ଦେବାକୁ ହେବ। ଜ୍ଞାନକୁ ଭଲ ଭାବରେ ଧାରଣ କରି ସର୍ବଦା ହର୍ଷିତ ରହିବାକୁ ହେବ। ନମ୍ବର ଦୁଇ, ଜ୍ଞାନ ରୂପକ ତରବାରୀରେ ଯୋଗର ଶକ୍ତି ଭରିବାକୁ ହେବ। ଯୋଗ ଦ୍ୱାରା ହିଁ ନିଜର ସମସ୍ତ ବନ୍ଧନ ସମାପ୍ତ କରିବାକୁ ହେବ। କେବେ ବି ଖରାପ ସିନେମା ଦେଖି ନିଜ ସଂକଳ୍ପକୁ ଅପବିତ୍ର କରିବା ଉଚିତ ନୁହେଁ। ବରଧନ, ଲୌକିକକୁ ଅଲୌକିକରେ ପରିବର୍ତ୍ତନ କରି ସର୍ବଦୋଷ ଦୁର୍ବଳତାରୁ ମୁକ୍ତ ହେଉଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ। ଯେଉଁମାନେ ମାଷ୍ଟର ସର୍ବଶକ୍ତିମାନ ଜ୍ଞାନ ସମ୍ପର୍ଣ୍ଣ ଆତ୍ମା, ସେମାନେ କେବେ ବି କୌଣସି ସମସ୍ୟାର ବା ଦୁର୍ବଳତା ଗୁଡିକର ବଶୀଭୂତ ହୁଅନ୍ତି ନାହିଁ। କାହିଁକି ନା ସେମାନେ ଅମୃତବେଳା ଠାରୁ ଯାହା ବି ଦେଖନ୍ତି, ଶୁଣନ୍ତି, ଭାବନ୍ତି ବା କର୍ମ କରନ୍ତି ସେଗୁଡିକୁ ଲୌକିକରୁ ଅଲୌକିକକୁ ପରିବର୍ତ୍ତନ କରିଦେଇଥାନ୍ତି। ଯେ କୌଣସି ଲୌକିକ କାର୍ଯ୍ୟ ବ୍ୟବହାରକୁ ନିମିତ୍ତ ମାତ୍ର କରୁଥିଲେ ମଧ୍ୟ ଯଦି ଅଲୌକିକ କାର୍ଯ୍ୟର ସର୍ବଦା ସ୍ମୃତି ରହିବ ତେବେ କୌଣସି ପ୍ରକାରର ମାୟାବୀ ବିକାରର ବଶୀଭୂତ ବ୍ୟକ୍ତିର ସମ୍ପର୍କରେ ନିଜେ ବଶୀଭୂତ ହେବ ନାହିଁ। ତମ ଗୁଣୀ ବାତାବରଣ ଭିତରେ ମଧ୍ୟ ସର୍ବଦା କମଳ ପୁଷ୍ପ ଭଳି ସୁରକ୍ଷିତ ରହିବ। ଲୌକିକ ଦୁନିଆର ପଙ୍କ ଭିତରେ ରହୁଥିଲେ ମଧ୍ୟ ତାଠାରୁ ଉର୍ଦ୍ଧ୍ୱରେ ରହିବ। ସ୍ଲୋଗାନ, ଯଦି ସମସ୍ତଙ୍କୁ ସନ୍ତୁଷ୍ଟ ରଖିବ ତେବେ ଆପେ ଆପେ ପୁରୁଷାର୍ଥରେ ହାଇଜମ୍ପ ଦେଇଦେବ। ଅବ୍ୟକ୍ତ ଇଶାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯଦି ସଂକଳ୍ପ ଶକ୍ତିକୁ ଜମା କରିବାର ଅଛି ତେବେ କୌଣସି ବି କଥାକୁ ଦେଖୁଥିଲେ ମଧ୍ୟ ଶୁଣୁଥିଲେ ମଧ୍ୟ ଗୋଟିଏ ସେକେଣ୍ଡରେ ଫୁଲ୍ ଷ୍ଟପ୍ ଲଗାଇବାର ଅଭ୍ୟାସ କର। ଯଦି ସଂକଳ୍ପରେ କାହିଁକି କଣର ଲମ୍ବା ଧାଡି ଲଗାଇଦେଲ ବ୍ୟର୍ଥର ରଚନା କରିଦେଲ ତେବେ ତାହାର ପାଳନ ମଧ୍ୟ କରିବାକୁ ପଡିବ। ସମୟ ସଂକଳ୍ପ ସମୟ ଶକ୍ତି ସେଥିରେ ଖର୍ଚ୍ଚ କରି ଚାଲିବ। ସେଥିପାଇଁ ଏବେ ଏହି ବ୍ୟର୍ଥ ରଚନାର ଜନ୍ମ ନିୟନ୍ତ୍ରଣ କର, ତେବେ ଯାଇ ବେହଦ ସେବାର ନିମିତ୍ତ ହୋଇପାରିବ। ଆଚ୍ଛା, ଓମ୍ ଶାନ୍ତି।